ସାର୍, ଆପଣ ଘର ପାଖରେ ଗାଡ଼ି ନ ରଖି ଏତେ ଦୂରରେ କାହିଁକି ରଖିଲେ?
ଆକ୍ଚୁଆଲି ମୋ ୱାଇଫ୍ ଜାଣିଛନ୍ତି ମୁଁ କାଲି ଆସିବି ବୋଲି, ଆଜି ମୁଁ ତାଙ୍କୁ ଟିକେ ସରପ୍ରାଇଜ୍ ଦେବାକୁ ଚାହୁଁଛି, ତମେ ଏଠି ହେଇଥାଅ।
ଓକେ ସାର୍, ମୁଁ ଏଠି ୱେଟ୍ କରୁଛି।
ଠିକ୍ ଅଛି, ମୁଁ ଆସୁଛି।
ଆଉ ତମ ସ୍ୱାମୀ ଆଜି ଆସିବେ ଟି?
ନା ନା, ସେ ଆଜି ଆସିବେନି, ସେ କାଲି ଆସିବେ।
ଆଚ୍ଛା, ଗୋଟେ କାମ କରିବା କି, ତମ ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ସାଇଡ୍ କରିଦେବା।
ନା 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 ନା, ସେ ଯଦି ମରିଗଲେ ନା, ତମେ ଯେଉଁ ସମ୍ପତ୍ତି ସବୁ ଦେଖୁନ, ସେସବୁ ଅନାଥ ଆଶ୍ରମକୁ ପଳେଇବ। କାହିଁ କହିଲ? ସେ ନିଜେ ଗୋଟେ ଅନାଥ, ଆଉ ସେ ତାଙ୍କ ବିଲ୍ରେ ଲେଖିଦେଇଛନ୍ତି ଯେ ସେ ମଲା ପରେ ଏ ସବୁ ସମ୍ପତ୍ତି ଅନାଥ ଆଶ୍ରମକୁ ପଳେଇବ। ସେଥିପାଇଁ ଭଗବାନଙ୍କୁ ଡାକ ଯେ ସେ ବଞ୍ଚିକି ଥାଆନ୍ତୁ, ଆଉ ଆମ ପ୍ରେମ ଏମିତି ଚାଲିଥାଉ।
ଆଚ୍ଛା, ମୋର ନୂଆ ବିଜନେସ୍ ଷ୍ଟାର୍ଟ କରିବା ପାଇଁ 10 ଲକ୍ଷ ଟଙ୍କା ଆରେଞ୍ଜ ହେଇପାରିଲା?
ହଁ, ଆରେ ସେ ବହୁତ ମୂର୍ଖ ଆଉ ବୋକା, ସେ ମୋ କଥାରେ ବହୁତ ସହଜରେ ବିଶ୍ୱାସ କରିଯିବେ। ତମେ ଜମା ବ୍ୟସ୍ତ ହୁଅନି, ପଇସା ମୁଁ ଆଣିକି ଦେବି ତୁମକୁ, ଆଉ ତମେ ତମ ବିଜନେସ୍ ବହୁତ ଜଲ୍ଦି ଷ୍ଟାର୍ଟ କରିବ।
ତତେ କରି ବିଶ୍ୱାସ, ଓ ଏମିତି ଭୁଲଟେ କରିଦେଲି, ତତେ କରି ବିଶ୍ୱାସ। ତୁ କେମିତି ମଣିଷ, ବିଶ୍ୱାସର ମାନେ ଯିଏ ଜାଣେ ନା ପ୍ରେମର ମାନେ। ତୁ ଦଉ ଖାଲି ବିଶ୍ୱାସରେ ବିଷ, ତୁ କେମିତି ମଣିଷ, ତୁ କେମିତି ମଣିଷ।
ହ୍ୟାଲୋ,
କେତେବେଳେ ଫୋନ୍ଟା କରୁଛୁ, ଫୋନ୍ଟା ଉଠଉନ ଯେ।
ସରି, ମୁଁ ମନ୍ଦିର ଆସିଥିଲି ତ, ସେଥିପାଇଁ ଫୋନ୍ ଉଠେଇ ପାରିଲିନି।
ଠାକୁରଙ୍କୁ କ'ଣ ଡାକିଲ?
ମୁଁ ମାଗିଲି ଯେ 7 ଜନ୍ମ ଆମେ ଏମିତି ସାଥି ହେଇକି ରହିଥିବା।
ଜଲ୍ଦି ଘରକୁ ଫେରି ଆସିବ।
ହଁ, ତମେ ଟେନସନ୍ ନିଅନି, ମୁଁ ଆରାମସେ ଘରକୁ ପଳେଇବି।
ଲଭ୍ ୟୁ,
ବାଏ
ବାଏ।
ଲୁହାର ନଈରେ ନାଉରୀ ତୁ ସଜେଇ ନା ଛାଡ଼ି ଚାଲିଗଲୁ, ହସ ହସ ମୁହଁରେ କି ବିଷ ଥିଲା ରେ, ଜୀବନ ମନେଇ ଗଲୁ। ଯିଏ ବୁଝେ ନା ସମ୍ପର୍କର ମାନେ, ଯିଏ ଜାଣେ ନା ଜୀବନର ମାନେ। ତୁ ଦଉ ଖାଲି ବିଶ୍ୱାସରେ ବିଷ, ତୁ କେମିତି ମଣିଷ, ତୁ କେମିତି ମଣିଷ।
ଶୁଣ, ଗୋଟେ କଥା କହିବି, ରାଗିବନି?
ମୁଁ ତମ ଉପରେ ଆଜି ଯାଏଁ କେବେ ରାଗିଛି?
ମୁଁ ନା ଅନାଥ ଆଶ୍ରମକୁ କିଛି ପଇସା ଡୋନେସନ୍ ଦେବାକୁ ଚାହୁଁଛି, ହେଲେ ଆମାଉଣ୍ଟଟା ଟିକେ ବଡ଼।
ଠିକ୍ ଅଛି, କେତେ?
10 ଲକ୍ଷ ଟଙ୍କା।
ମୁଁ ଯେତେ ସବୁ ରୋଜଗାର କରୁଛି କାହା ପାଇଁ କରୁଛି? ତମ ପାଇଁ ନା। ମୁଁ କାଲି ସଙ୍ଗୀତା ହାତରେ ତମ ପାଇଁ ଚେକ୍ ପଠାଇବି।
ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍।
ହୃଦୟର ବୁକୁରେ ଯନ୍ତ୍ରଣା ତୁ ସଜେଇ ଯତ୍ନା ତୁ ଦେଇଗଲୁ ଛଳନାର ଛୁଆରେ ଛୁଇଁ ଯେବେ ତେଲୁରେ ପାଉଁଶ ତୁ କରିଦେଲୁ ଯିଏ ବୁଝେ ନା ସମୟର ମାନେ ଯିଏ ଜାଣେ ନା ଅପେକ୍ଷାର ମାନେ ତୁ ଦଉ ଖାଲି ବିଶ୍ୱାସରେ ବିଷ ତୁ କେମିତି ମଣିଷ
ଯୋଗାଡ଼ ହେଇଗଲା ଥ୍ୟାଙ୍କ ୟୁ ସୋ ମଚ୍ ଏବେ ମୋ ବିଜନେସ୍
ଏଇ ତମ ଅନାଥାଶ୍ରମ ନାଇଁ
ନା ଏମିତି ସେ ସେଠି ବୁଝାବୁଝି କରନ୍ତି
ଚେହେରାରୁ ଜଣାପଡ଼ୁଛି ଯେ ମୁଁ 8 ଦିନ ଅଲରେଡି ଭୁବନେଶ୍ୱରରେ ଥିଲି ତମେ ଘରେ କ'ଣ ସବୁ କାରସାଦି କରୁଥିଲ ସବୁ ମୋତେ ଜଣା ମୁଁ ତ ଖାଲି ବାହାନା କରୁଥିଲି 9 ଆସିବି ବୋଲି ହଇରେ ତୁ ତାକୁ ଭଲ ପାଉଛୁ ଭଲ ପାଉଛୁ କି ରେ କହ
ନା ଟାଇମ୍ ପାସ୍
ଯଦି ସତ୍ୟରେ କହିଥାନ୍ତା ସିଏ ତମକୁ ଭଲ ପାଉଛି ବୋଲି ନା ମୁଁ ଏଇନା ତମ 2 ବାହାର କରିଦେଇଥାନ୍ତି ଦିଅ ଆରେ ଚେକ୍ଟା ଦିଅ ନେ
ସତରେ ଭାଇ
ଆବେ ରଖ କାହିଁ ଦେଲି କହିଲୁ ମୋ ଆଗରେ ମୋ ସ୍ତ୍ରୀକୁ ଧରା ପକେଇଦେଲୁ ଚାଲ ଯା ଏଞ୍ଜୟ କର
ଭାଇ ଥ୍ୟାଙ୍କ ୟୁ ଭେରି ମଚ୍ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ
ହେଲା ହେଲା ଅତିଭକ୍ତି ଚୋର ଲକ୍ଷଣ ଚାଲ ଯା ଚାଲ ଇଏ ତାହେଲେ ତମର ସେ ଭଲ ପାଇବା ନାଇଁ
ମୋର କ'ଣ ଭୁଲ ତମ ପାଖରେ ତ ମୋ ପାଇଁ ଟାଇମ୍ ହିଁ ନାହିଁ
ଓ ଟାଇମ୍ ପରକ୍ରିୟା ପ୍ରୀତିରେ ଧରା ପଡ଼ିଥିବା ପ୍ରତ୍ୟେକଟି ସ୍ତ୍ରୀମାନଙ୍କର ଏଇ ଗୋଟିଏ ହିଁ ଡାଇଲଗ୍ ଆମ ପାଇଁ ତମ ପାଖରେ ଟାଇମ୍ ନାହିଁ ସବୁ ସ୍ତ୍ରୀମାନଙ୍କର ଡିମାଣ୍ଡ ଯେ ପ୍ରବଳ 30,000 ଟଙ୍କାର ଶାଢ଼ୀ ଦରକାର 20,000 ଟଙ୍କାରେ ବଡ ଆପାର୍ଟମେଣ୍ଟରେ ଫ୍ଲାଟ୍ ଦରକାର ମର୍ସିଡିଜ୍ ଅଡି BMW ଭଳି କାର୍ଟେ ଦରକାର ସ୍ୱାମୀ ନଥିଲା ବେଳେ ଟୋକାଟେ ବି ଦରକାର
ସାର୍ ସବୁ ଝିଅ ସେମ୍ ନଥାନ୍ତି ଆପଣ ଯଦି ଖରାପ ନ ଭାବିବେ ମୁଁ ଆପଣଙ୍କୁ ବହୁତ ପସନ୍ଦ କରେ ଆଉ ମୁଁ କେବେ ବି ୟା ଭଳିଆ ଆପଣଙ୍କୁ କଷ୍ଟ ଦେଇପାରିବିନି ସାର୍
କିଏ ସେ ମୂର୍ଖ କିଆଣୀ କହିଥିଲା ଯୋ ସାଦିକା ଲଡ଼ୁ ଖାଇବା ଓ ପସ୍ତାୟା ଯୋ ନେହି ଖାଇବା ଓ ଭି ପସ୍ତାୟା ସେଟା ଲଡ଼ୁ ନୁହଁ ଗୋଟେ କିଳା ଗୋଟେ କିଳା ଯାଇନି ଆଉ ଗୋଟେ କିଳା ଆସି ପିଠି ଆସିଲାଣି ଶୁଣ ତମ ମୋ ରିଲେସନ୍ସିପ୍ଟା ହେଉଛି ପ୍ରଫେସନାଲ୍ ତାକୁ ପ୍ରଫେସନାଲ୍ ରହିବାକୁ ଦିଅ ଆଉ ତମେ ଶୁଣ ଜିନିଷପତ୍ର ଧରି ବାପ ଘରକୁ ପଳେଇଯିବ ଗୋଟେ ନୂଆ ବକରା ଦେଖି ବାହା ହେଇଯିବ ଡିଭୋର୍ସ ପେପର୍ ପଠେଇଦେବି ସାଇନ୍ କରିଦେବ ସବୁ ପୁରୁଷମାନେ ସବୁ ଜାଣିଥାନ୍ତି ତାପରେ ବି ଏ ଭୁଲ ନିହାତି କରନ୍ତି ସେଟା ହଉଛି ବାହାଘର
କେମିତି ମଣିଷ